ओम शांति ओम शांति। आज 7 डिसेंबर 2025 आज अव्यक्त महावाक्य पुनरावृत्ति तारीख 2 फेब्रुआरी 2008 मूल्य हेडिंग संपूर्ण पवित्रता द्वारा आत्मिक राजकीयता संपन्न व्यक्तित्वर अनुभव करी निजर मास्टर ज्ञान सूर्य स्वरूप को प्रकट कर। संपूर्ण पवित्रता द्वारा आत्मिक राजकीयता संपन्न व्यक्तित्वर अनुभव करी निजर मास्टर ज्ञान सूर्य स्वरूप को प्रकट कर। आज पापदादा चारिआडर निजर राजकीय व्यक्तित्व संपन्न परिवार को देखुछन्ति। तेबे एही राजकीयता वा आत्मिक व्यक्तित्वर मूलदुआ हेला संपूर्ण पवित्रता। पवित्रतार प्रतीक रूपरे समस्तंकर मस्तकरे आलोकर मुकुट चमकुछि। एही चमकदार मुकुटधारी आत्मिक राजकीयता एवं आत्मिक व्यक्तित्व संपन्न आत्मा केवल तुमे ब्राह्मण परिवार ही अट, काहेकि ना तुमे माने पवित्रता को अपनाई नै छ। तेबे तुम ब्राह्मण आत्मा मानंकर पवित्रतार प्रभाव आदि कालरु प्रसिद्ध अटे। कण निजर आदि एवं अनादि काल मने पड़ुछि त मने पकाओ, अनादि कालरे मध्य तुमे पवित्र आत्मा माने आत्मा रूपरे विशेष चमकदार आत्मा होई चमकि था। सेठारे अन्य आत्मा माने मध्य थांती किन्तु तुम मानंकर चमक समस्तंक साथीरे थिले मध्य विशेष चमकदार अटे। जेपरी आकाशरे तारा माने तो अनेक अछन्ति किन्तु केही केही तारा विशेष चमकदार अटन्ति। एबे समस्ते निजकु सेही रूपरे देखुछ त पुणि आदि कालरे मध्य तुम मानंकर पवित्रतार राजकीयता एवं व्यक्तित्व केते महान थिला। एबे समस्ते आदि कालरे पहुंची गल त पहुंची जाओ, चेक कर मोर चमकिवार रेखा केते प्रतिशतरे अछि। तेबे आदि कालरु अंतिम काल पर्यंत तुम मानंकर पवित्रतार राजकीयता एवं व्यक्तित्व कायम रहिछि। अनादि कालरे चमकदार तारका चमकदार पितांक सहित निवास करुथिबा आत्मा माने एबे एबे निजर विशेषता को अनुभव कर। पहुंची गल त समस्त अनादि कालरे पुणि सारा कल्प भितरे तुमे पवित्र आत्मा मानंकर राजकीयता भिन्न भिन्न रूपरे रहुछि, काहेकि ना तुम मानंक भळी संपूर्ण पवित्र केही भी होइ नाहंति। पवित्रतार जन्मसिद्ध अधिकार तुम विशेष आत्मा मानंकु बाबांक द्वारा प्राप्त हेउछि। एबे निजर आदि कालकु आसी जाओ, अनादि कालकु त देखिलो, एबे आदि कालरे तुम मानंकर पवित्रतार राजकीयतार स्वरूप केते महान अटे। एबे समस्ते सत्यजुगरे पहुंचि गल त आसीगल तुम मानंकर देवता स्वरूप केते सुंदर। देवता मानंक भळी राजकीयता एवं व्यक्तित्व सारा कल्प भितरे कौनसी भी आत्मार नाही। तेबे देवता रूपर चमक को अनुभव करुछ ना, एते महान आत्मिक व्यक्तित्व एसबु पवित्रतार ही प्राप्ति अटे। एबे देवता रूपर अनुभव करिबा सहित मध्य काल को आसी जाओ, आसीगल आसीबार अनुभव करिबा मध्य सहज अटे ना। तेबे मध्य काल रे भी देखो तुम मानकर भक्त माने तुम पूज्य आत्मा मानकर पूजा करछन्ति, मूर्ति तयारी करछन्ति, केते राजकीयता संपन्न चित्र तयारी करछन्ति एवं केते राजकीय ढंग रे पूजा करछन्ति। एबे निजर पूज्य स्वरूपर चित्र सम्मुख को आसीगला ना, एमिति त धर्म आत्मा मानक मध्य चित्र तयारी करछन्ति, धर्म पिता मानक मध्य तयारी करछन्ति, अभिनेता मानक मध्य तयारी करछन्ति, किंतु तुम मानक चित्रर बा मूर्तिर आत्मिक व्यक्तित्व एवं विधिपूर्वक पूजा रे फरक रहुछि। तेणु निजर पूज्य स्वरूप एबे सम्मुख को आसीगला त अच्छा, एबे अंतिम कालर संगम युग को आसी जाओ। एभळी आत्मिक ड्रिल करुछ ना, चक्र लगाओ एवं निजर पवित्रतार एवं विशेष प्राप्तिर अनुभव कर। तेबे अंतिम काल संगम जुगरे तुम ब्राह्मण आत्मा मानकर परमात्मा मिलनर परमात्मा स्नेहर परमात्मा पाठपढ़ार भाग्य तुम भली कोटिक भितरे केही 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 आत्मा मानकु ही मिलुछि। परमात्मांकर प्रत्यक्ष रचना एवं प्रथम रचना तुम्हें पवित्र आत्मा मानकु ही प्राप्त हेउछि, जहाद्वारा तुम्हे ब्राह्मण माने ही सारा विश्वर आत्मा मानकु मध्य मुक्तिर संपत्ति बाबांक ठारु प्राप्त कराउछ। तेबे एही सारा चक्र भितरे अनादि काल आदि काल मध्य काल एवं अंतिम कालरे एते श्रेष्ठ प्राप्तिर आधार पवित्रता ही अटे। सारा चक्र तो लगाई देलो, एबे निजकु चेक कर, निजकु देख, देखिबार आईना तो अच्छी ना, कौन निजकु देखिबार आईना अच्छी तो जहांक पाखरे अच्छी सेमाने हाथ उठाओ, कौन आईना स्वच्छ अच्छी तो। तेबे आईनारे देख मोर पवित्रतार परिमाण केते। पवित्रता केवल ब्रह्मचर्य नुहे किन्तु ब्रह्मचारी मध्य, केवल ब्रह्मचर्य नुहे किन्तु ब्रह्माचारी मध्य, मन वचन कर्म सम्बन्ध सम्पर्क सबुथिरे पवित्रता अछि त। କେତେ ପ୍ରତିଶତ ଅଛି? ଶତକଡ଼ା ହିସାବରେ ପବିତ୍ରତାର ମାତ୍ରା ବାହାର କରିବା ଜଣା ଅଛି ତ? ଟିଚରମାନଙ୍କୁ ଜଣା ଅଛି ତ? ପାଣ୍ଡବମାନଙ୍କୁ ଜଣା ଅଛି ତ? ଆଚ୍ଛା, ବୁଦ୍ଧିମାନ ଅଟ। ମାତାମାନଙ୍କୁ ଜଣା ଅଛି? ଜଣା ଅଛି। ଆଚ୍ଛା, ତେବେ ପବିତ୍ରତାକୁ ପରଖିବା ପାଇଁ ନିଜର ବୃତ୍ତି, ଦୃଷ୍ଟି ଏବଂ କୃତିକୁ ଚେକ୍ କର। ସମ୍ପୂର୍ଣ୍ଣ ପବିତ୍ରତାର ବୃତ୍ତି ଯେଉଁଭଳି ହୋଇଥିବ ତାହା ବୁଦ୍ଧିକୁ ଆସିଗଲାଣି ନା? ଚିନ୍ତା କର, ସମ୍ପୂର୍ଣ୍ଣ ପବିତ୍ରତାର ବୃତ୍ତି ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭ ଭାବନା, ଶୁଭକାମନା, ଅନୁଭବିତ ଅଟନ ଏବଂ ଦୃଷ୍ଟି କିପରି ହୋଇଥିବ? ପ୍ରତ୍ୟେକ ଆତ୍ମାକୁ ଆତ୍ମା ରୂପରେ ଦେଖିବାର ଦୃଷ୍ଟି, ଆତ୍ମିକ ସ୍ମୃତିରେ ରହି କଥା କହିବା ଏବଂ ସେହିଭଳି ଚାଲିବା। ସର୍ଟକଟ୍ରେ ଶୁଣାଉଛୁ, ବିସ୍ତାରରେ ତ ତୁମେମାନେ ମଧ୍ୟ ଭାଷଣ କରିପାରିବ। ଏବଂ କୃତି ଅର୍ଥାତ୍ କର୍ମରେ ସୁଖ ନେବା, ସୁଖ ଦେବା, ଏହାକୁ ଚେକ୍ କର। ମୋର ବୃତ୍ତି, ଦୃଷ୍ଟି, କୃତି ଏହି ଅନୁସାରେ ଅଛି ତ? ମୋତେ ସୁଖ ହିଁ ନେବାର ଅଛି, ଦୁଃଖ ନେବାର ନାହିଁ। ତେଣୁ ଚେକ୍ କର, କେବେ କେବେ ଦୁଃଖ ନେଇଯାଉ ନାହ ତ? କେବେ କେବେ ଅଳ୍ପ ଅଳ୍ପ ନେଉଛ କି? ଦୁଃଖ ଦେବାବାଲା ମଧ୍ୟ ଅଛନ୍ତି ନା? ଧରିନିଅ ସେ ତୁମକୁ ଦୁଃଖ ଦେଉଛି, ତେବେ କଣ ତୁମେ ତାକୁ ଅନୁକରଣ କରିବ? କଣ ଅନୁକରଣ କରିବ ନା ନାହିଁ? ଅନୁକରଣ କାହାକୁ କରିବାର ଅଛି? ଦୁଃଖଦାତାକୁ ନା ବାବାଙ୍କୁ? ବାବା ଅର୍ଥାତ୍ ବ୍ରହ୍ମା ବାବା, ନିରାକାର ବାବାଙ୍କ କଥା ଛାଡ଼, କିନ୍ତୁ ବ୍ରହ୍ମା ବାବା କେବେ କୌଣସି ପିଲାଠାରୁ ଦୁଃଖ ଗ୍ରହଣ କରିଛନ୍ତି କି? ସୁଖ ନେଇଛନ୍ତି ଏବଂ ସୁଖ ଦେଇଛନ୍ତି। କଣ ଫଲୋଫାଦର କରୁଛ ନା କେବେ କେବେ ନେବାକୁ ହିଁ ପଡୁଛି? ଯାହାର ନାମ ହିଁ ଦୁଃଖ, ଯେତେବେଳେ କେହି ଦୁଃଖ ଦେଉଛି ବା ଅପମାନ ଦେଉଛି, ତେବେ ତୁମେ ତ ଜାଣିଛ ଏହା ଖରାପ ଜିନିଷ। ଏହି ଯଦି ତୁମକୁ ଅପମାନ ଦେଉଛି, ତୁମେ କଣ ତାକୁ ଭଲ ଭାବୁଛ, ଖରାପ ମନେ କରୁଛ ନା? ତେବେ ସେ ଯଦି ତୁମକୁ ଦୁଃଖ ଦେଉଛି ବା ଅପମାନିତ କରୁଛି, ଅର୍ଥାତ୍ ଯଦି କେହି ଖରାପ ଜିନିଷ ଦେଉଛି, ତେବେ ତୁମେ କଣ ଖରାପ ଜିନିଷକୁ ନେଉଛ କି? ନେବ କି? କଣ ଅଳ୍ପ ସମୟ ପାଇଁ ନେବ କି? ଅଧିକ ସମୟ ନୁହେଁ, ଅଳ୍ପ ସମୟ ପାଇଁ ନେବ କି? କଣ ଖରାପ ଜିନିଷକୁ ନେଇ ନିଆଯାଏ କି? ତେବେ ଦୁଃଖ ବା ଅପମାନକୁ ନେଉଛ କାହିଁକି? ଅର୍ଥାତ୍ ମନ ଭିତରେ ଦୁଃଖର ଅନୁଭବ ରୂପରେ କାହିଁକି ରଖୁଛ? ତେବେ ନିଜେ ନିଜକୁ ପଚାର ଯେ ମୁଁ କାହାଠାରୁ ଦୁଃଖ ନେଉଛି କି, ନା ଦୁଃଖକୁ ପରିବର୍ତ୍ତନ ରୂପରେ ଦେଖୁଛି କି? କଣ ଭାବୁଛ, ଦୁଃଖ ନେବା ଠିକ୍ କି? ଠିକ୍ କି ମଧୁବନବାଲା? ଠିକ୍ କି? ଅଳ୍ପ ଅଳ୍ପ ନେବା ଦରକାର କି? ଦୁଃଖ ତ ନେଇଯିବା ଉଚିତ ନା? ନେବା ଉଚିତ ନୁହେଁ, କିନ୍ତୁ ନେଇଯାଉଛ, ଭୁଲରେ ନେଇଯାଉଛ। ଦୁଃଖର ଅନୁଭବ ହେଲା, ତେବେ ଦୁଃଖୀ କିଏ ହେଲା? ମନ ଭିତରେ ଯଦି ଅଳିଆ ରଖିଲ, ତେବେ ଅସୁବିଧାରେ କିଏ ପଡ଼ିବ? ଯେଉଁଠି ଅଳିଆ ରହିଥିବ, ଅସୁବିଧା ତ ସେଇଠି ହେବା ନା? ତେଣୁ ସେହି ସମୟରେ ନିଜର ରାଜକୀୟତାକୁ ଏବଂ ବ୍ୟକ୍ତିତ୍ୱକୁ ସମ୍ମୁଖକୁ ଆଣ ଏବଂ ନିଜକୁ କେଉଁ ସ୍ୱରୂପରେ ଦେଖିବ? ଜାଣିଛ, ତୁମମାନଙ୍କର ଉପାଧି ବା ମହିମା ହେଲା ସହନଶୀଳତାର ଦେବୀ ଓ ଦେବତା। ତେଣୁ ତୁମେମାନେ କିଏ ଅଟ? ସହନଶୀଳତାର ଦେବୀ ବା ଦେବତା ଅଟ ନା ନା ନାହିଁ? ନା କେବେ କେବେ ହେଉଛ? ନିଜର ପଦକୁ ମନେ ପକାଅ, ସେମାନଙ୍କୁ ମଧ୍ୟ ମନେ ପକାଅ, ମୁଁ କିଏ? ଏହାକୁ ସ୍ମୃତିକୁ ଆଣ, ସାରା କଳ୍ପ ବିଶେଷ ସ୍ୱରୂପକୁ ସ୍ମୃତିକୁ ଆଣ, ସ୍ମୃତି ତ ଆସିବ ନା? ବାପଦାଦା ଦେଖୁଛନ୍ତି ଯେ ମୋର ଶବ୍ଦକୁ ଯେପରି ସହଜ ଯୋଗରେ ପରିବର୍ତ୍ତନ କରିଦେଇଛ, କାରଣ ମୋର ଶବ୍ଦର ବିସ୍ତାରକୁ ସାରକୁ ଆଣିବା ପାଇଁ କଣ କହୁଛ, ମେରା ବାବା? ତେବେଳେ ବି ମୋର ଆସୁଛି, ତାକୁ ମୋର ବାବା ଶବ୍ଦରେ ଏକତ୍ରିତ କରିଦେଉଛ। ବାରମ୍ବାର ମେରା ବାବା କହିବା ଦ୍ୱାରା ଯୋଗ ମଧ୍ୟ ସହଜ ହୋଇଯାଉଛି ଏବଂ ପ୍ରାପ୍ତି ମଧ୍ୟ ଅଧିକ ହେଉଛି। ସେହିପରି ସାରା ଦିନ ଭିତରେ ଯଦି କୌଣସି ପ୍ରକାରର ସମସ୍ୟା ବା କାରଣ ଆସୁଛି, ତେବେ ସେଥିରେ ଏହି ଦୁଇଟି ଶବ୍ଦ ବିଶେଷ ଅଟେ, ମୁଁ ଏବଂ ମୋର। ଯେପରି ବାବା ଶବ୍ଦ କହିବା ମାତ୍ରକେ ମୋର ଶବ୍ଦ ପକ୍କା ମନେ ପଡ଼ିଯାଉଛି, ମନେ ପଡୁଛି ନା? ସମସ୍ତେ ଏବେ ଆଉ ବାବା ବାବା କହୁନାହାନ୍ତି, ମେରା ବାବା କହୁଛନ୍ତି। ସେହିପରି ଏହି ଶବ୍ଦ ମୁଁ ଶବ୍ଦକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଯେତେବେଳେ ବି ମୁଁ ଶବ୍ଦ କହୁଛ, ସେତେବେଳେ ନିଜର ସମାନର ତାଲିକାକୁ ସମ୍ମୁଖକୁ ଆଣ, ମୁଁ କିଏ? କାହିଁକି ନା ମୁଁ ଶବ୍ଦ ତଳକୁ ଖସାଇବାର ମଧ୍ୟ ନିମିତ୍ତ ହୋଇଥାଏ ଏବଂ ସମାନର ସ୍ମୃତି ଦ୍ୱାରା ଉଚ୍ଚକୁ ମଧ୍ୟ ଉଠାଇଥାଏ। ତେଣୁ ଯେପରି ମେରା ବାବା କହିବାର ଅଭ୍ୟାସ ହୋଇଗଲାଣି, ସେହିପରି ମୁଁ ଶବ୍ଦ କହିବା ସମୟରେ ମଧ୍ୟ ଦେହ ଅଭିମାନର ସ୍ମୃତି ପରିବର୍ତ୍ତେ ନିଜର ଶ୍ରେଷ୍ଠ ସମାନକୁ ସମ୍ମୁଖକୁ ଆଣ, ମୁଁ ଶ୍ରେଷ୍ଠ ଆତ୍ମା ଅଟେ, ସିଂହାସନ ଅଧିକାରୀ ଆତ୍ମା ଅଟେ, ବିଶ୍ୱ କଲ୍ୟାଣକାରୀ ଆତ୍ମା ଅଟେ। ଏହିଭଳି କୌଣସି ନା କୌଣସି ସମାନ ସହିତ ମୋ ଶବ୍ଦକୁ ଯୋଡ଼ି ଦିଅ, ଯାହାଦ୍ୱାରା ମୋ ଶବ୍ଦ ଉନ୍ନତିର ଆଧାର ପାଲଟିଯିବ। ଯେପରି ମୋର ଶବ୍ଦ ଏବେ ଅଧିକାଂଶ କ୍ଷେତ୍ରରେ ବାବା ଶବ୍ଦକୁ ମନେ ପକାଇ ଦେଉଛି, ସେହିପରି ମୁଁ ଶବ୍ଦ ମଧ୍ୟ ସମାନର ସ୍ମରଣ କରାଉ, କାହିଁକି ନା ସମୟ ଏବେ ପ୍ରକୃତିର ଆଧାର ନେଇ ତୁମମାନଙ୍କୁ ଚ୍ୟାଲେଞ୍ଜ କରୁଛି। ତେବେ ସମୟ ସମୀପତାକୁ ସାଧାରଣ କଥା ମନେ କର ନାହିଁ। ଅଚାନକ ଏବଂ ଏଭରେଡି ଶବ୍ଦକୁ ନିଜର କର୍ମଯୋଗୀ ଜୀବନରେ ସବୁ ସମୟରେ ସ୍ମୃତିରେ ରଖ। ନିଜର ଶାନ୍ତିର ଶକ୍ତିର ପ୍ରୟୋଗ ଭିନ୍ନ ଭିନ୍ନ ରୂପରେ ନିଜ ପ୍ରତି ମଧ୍ୟ କର। ଯେପରି ବିଜ୍ଞାନ ନିଜର ନୂଆ ନୂଆ ପ୍ରୟୋଗ କରି ଚାଲିଛି, ସେହିପରି ତୁମେମାନେ ମଧ୍ୟ ଯେତେ ଯେତେ ନିଜ ପ୍ରତି ପ୍ରୟୋଗ କରିବାର ଅଭ୍ୟାସ କରି ଚାଲିବ, ସେହି ଅନୁସାରେ ଅନ୍ୟମାନଙ୍କ ପ୍ରତି ମଧ୍ୟ ଶାନ୍ତିର ଶକ୍ତିର ପ୍ରୟୋଗ ହୋଇଚାଲିବ। ସେଥିପାଇଁ ଏବେ ବିଶେଷ ଭାବରେ ନିଜର ଶକ୍ତିଗୁଡ଼ିକର ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ଚତୁର୍ଦ୍ଦିଗରେ ଖେଳାଇ ଚାଲ, ଯେବେକି ପ୍ରକୃତିର ସୂର୍ଯ୍ୟର କିରଣ ସୂର୍ଯ୍ୟର ଶକ୍ତି କେତେ ପ୍ରକାରର କାର୍ଯ୍ୟ କରିପାରୁଛି, ପାଣିର ବର୍ଷା ମଧ୍ୟ କରୁଛି, ପାଣିକୁ ଶୁଖାଇ ମଧ୍ୟ ପାରୁଛି, ଦିନକୁ ରାତି ଏବଂ ରାତିକୁ ଦିନ କରି ଦେଖାଉଛି, ତେବେ କ'ଣ ତୁମେମାନେ ନିଜର ଶକ୍ତିଗୁଡ଼ିକର କିରଣ ବାୟୁମଣ୍ଡଳରେ ବିଚ୍ଛୁରିତ କରିପାରିବ ନାହିଁ? ନିଜର ଶକ୍ତିଗୁଡ଼ିକର ସକାଶ ଦ୍ୱାରା ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିପାରିବ ନାହିଁ। ତେଣୁ ଏବେ ନିଜର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ କିରଣ ବିଚ୍ଛୁରିତ କର, ସକାଶ ଦିଅ, ଯେପରି ସ୍ଥାପନାର ଆଦି କାଳରେ ବାପଦାଦାଙ୍କ ତରଫରୁ ଅନେକ ଆତ୍ମାକୁ ଘରେ ବସି ସୁଖ ଶାନ୍ତିର କିରଣ ମିଳିବାର ଅନୁଭବ ହେଉଥିଲା, ତାଙ୍କୁ ପ୍ରେରଣା ମିଳୁଥିଲା ସେଠାକୁ ଯାଅ। ସେହିପରି ତୁମେ ମାଷ୍ଟର ଜ୍ଞାନ ସୂର୍ଯ୍ୟ ପିଲାମାନଙ୍କ ଦ୍ୱାରା ସୁଖ ଶାନ୍ତିର ତରଙ୍ଗ ଖେଳାଇବାର ଅନୁଭୂତି ଅନ୍ୟମାନଙ୍କୁ ହେବା ଦରକାର, କିନ୍ତୁ ଏହା ସେତେବେଳେ ହୋଇପାରିବ ଯେତେବେଳେ ତୁମର ମନ ବୁଦ୍ଧି ବାବାଙ୍କ ସ୍ମୃତିରେ ଏକାଗ୍ର ହୋଇଯିବ। ତେଣୁ ନିଜ ଭିତରେ ଏକାଗ୍ରତାର ଶକ୍ତିକୁ ବଢ଼ାଅ, ତେବେ ଇଚ୍ଛା ଯେପରି ଇଚ୍ଛା ଯେତେ ସମୟ ଚାହିଁବ ସେତେ ସମୟ ପର୍ଯ୍ୟନ୍ତ ମନକୁ ଏକାଗ୍ର କରିପାରୁଥିବ। ତେଣୁ ଏବେ ନିଜର ମାଷ୍ଟର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ଜାଗ୍ରତ କର ଏବଂ ଶକ୍ତିଗୁଡ଼ିକର କିରଣ ବା ସକାଶ ଦିଅ। ବାପଦାଦା ଶୁଣୁଛନ୍ତି ଏବଂ ଖୁସି ମଧ୍ୟ ହେଉଛନ୍ତି ଯେ ପିଲାମାନେ ଭିନ୍ନ ଭିନ୍ନ ସ୍ଥାନରେ ବଡ଼ ଉମଙ୍ଗ ଉତ୍ସାହର ସହିତ ବହୁତ ଭଲ ସେବା କରୁଛନ୍ତି। ବାପଦାଦାଙ୍କ ପାଖରେ ସବୁଆଡ଼ର ବହୁତ ଭଲ ସେବାର ସମାଚାର ପହଞ୍ଚିଛି, ଚାହେ ପ୍ରଦର୍ଶନୀ କରୁଛ, ଚାହେ ସମାଚାର ପତ୍ର ଦ୍ୱାରା ହେଉ, ଟିଭି ଦ୍ୱାରା ହେଉ, ସନ୍ଦେଶ ଦେବାର କାର୍ଯ୍ୟକୁ ବଢ଼ାଇ ଚାଲିଛନ୍ତି, ସନ୍ଦେଶ ମଧ୍ୟ ପହଞ୍ଚୁଛି, ବହୁତ ଭଲ ଭାବରେ ସନ୍ଦେଶ ପହଞ୍ଚାଉଛନ୍ତି। ଯେଉଁ ସବୁ ଗ୍ରାମଗୁଡ଼ିକ ବାକି ରହିଯାଇଥିଲା ସେଠାରେ ମଧ୍ୟ ପ୍ରତ୍ୟେକ ଜୋନ୍ ନିଜ ନିଜର ଏରିଆକୁ ବଢ଼ାଇ ଚାଲିଛନ୍ତି। ଖବରକାଗଜ ଦ୍ୱାରା, ଟିଭି ଦ୍ୱାରା, ଭିନ୍ନ ଭିନ୍ନ ସାଧନଗୁଡ଼ିକ ଦ୍ୱାରା ଉମଙ୍ଗ ଉତ୍ସାହର ସହିତ ସେବା କରୁଛନ୍ତି। ସେଥିପାଇଁ ସେବା କରୁଥିବା ସବୁ ପିଲାମାନଙ୍କୁ ବାପଦାଦା ବହୁତ ବହୁତ ସ୍ନେହଯୁକ୍ତ ଆଶୀର୍ବାଦ ଭରା ଅଭିନନ୍ଦନ ଦେଉଛନ୍ତି। କିନ୍ତୁ ଏବେ ସନ୍ଦେଶ ଦେବାରେ ତ ବହୁତ ଭଲ ଉମଙ୍ଗ ଉତ୍ସାହ ରଖିଛ ଏବଂ ଚାରିଆଡ଼େ କହୁଛନ୍ତି ବ୍ରହ୍ମାକୁମାରୀମାନେ ବହୁତ ଭଲ ଶକ୍ତିଶାଳୀ କାର୍ଯ୍ୟ କରୁଛନ୍ତି। ଏହି ସମାଚାର ମଧ୍ୟ ବହୁତ ଭଲ ବ୍ୟାପିଗଲାଣି ଏବଂ ଆହୁରି ମଧ୍ୟ ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ କ'ଣ ହେଉଛି ଶୁଣାଇବୁ? କିନ୍ତୁ ବ୍ରହ୍ମାକୁମାରୀମାନଙ୍କର ବାବା କେତେ ଭଲ, ଏହି ସନ୍ଦେଶ ଏବେ ଆହୁରି ଅଧିକ ପ୍ରଚାର ହେବା ଦରକାର। ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି, କିନ୍ତୁ କରାଇବା ବାଲା କିଏ? ଏବେ ଏହାର ପ୍ରତ୍ୟକ୍ଷତା ହେବା ଦରକାର। ବାବା ଆସିଗଲେଣି, ଏହି ସମାଚାର ସମସ୍ତଙ୍କର ମନ ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ଏବେ ଏହାର ପ୍ଲାନ୍ ତିଆରି କର। ପିଲାମାନେ ବାପଦାଦାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ୱାରିସ ବା ମାଇକ ଆତ୍ମା କାହାକୁ କହିବା, ତେବେ ମାଇକ ଆତ୍ମାମାନେ ମଧ୍ୟ ବାହାରିଛନ୍ତି, କିନ୍ତୁ ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ଏଭଳି ମାଇକ ଆତ୍ମା ଚାହୁଁଛନ୍ତି ଯାହାର କଥାରେ ମହାନତା ଥିବ। ଯଦି ସାଧାରଣ ଭାବରେ ବାବା ଶବ୍ଦ ମଧ୍ୟ କହିଦେଉଛନ୍ତି ତେବେ ବି ବହୁତ ଭଲ କରୁଛନ୍ତି, ଏତିକି ପର୍ଯ୍ୟନ୍ତ ତ ଆଣିପାରିଛନ୍ତି, ସେଥିପାଇଁ ବାପଦାଦା ମଧ୍ୟ ଅଭିନନ୍ଦନ ଦେଉଛନ୍ତି। କିନ୍ତୁ ଏବେ ଏଭଳି ମାଇକ ଆବଶ୍ୟକ ଯାହାଙ୍କର କଥାର ଲୋକମାନଙ୍କ ପାଖରେ ଓଜନ ଥିବ, ଏହିଭଳି ପ୍ରସିଦ୍ଧ ହୋଇଥିବେ। ତେବେ ପ୍ରସିଦ୍ଧର ଅର୍ଥ ଏହା ନୁହେଁ ଯେ ଶ୍ରେଷ୍ଠ ପଦାଧିକାରୀ ହୋଇଥିବେ, କିନ୍ତୁ ତାର କଥା ଶୁଣି ଭାବିବେ ଯେ ଇଏ ଯାହା କହୁଛନ୍ତି ଏହାଙ୍କ କଥାର ମହତ୍ତ୍ୱ ଅଛି। ଯଦି ଇଏ ଅନୁଭବ କରି କହୁଛନ୍ତି ତେବେ ଏହାଙ୍କ କଥାର ମୂଲ୍ୟ ଅଛି। ଯେପରି ସ୍ଥୂଳ ମାଇକ ମେସିନ୍ ତ ବହୁତ ପ୍ରକାରର ଅଛି, କିନ୍ତୁ କିଏ କେତେ ପାୱାରବାଲା ହୋଇଥାଏ, ସେହିପରି ତୁମେମାନେ ମଧ୍ୟ ଏଭଳି ମାଇକ ଆତ୍ମାକୁ ଖୋଜି ଖୋଜି ବାହାର କର ଯାହାଙ୍କ କଥାର ମୂଲ୍ୟ ଥିବ। ତାଙ୍କର କଥା ଶୁଣି ସମସ୍ତେ ଭାବିବେ ଯେ ଇଏ ଯଦି ଏଭଳି ଅନୁଭବ କରି ଆସିଛନ୍ତି ତେବେ ନିଶ୍ଚିତ କିଛି ଅଛି। କିନ୍ତୁ ପୁଣି ବି ବର୍ତ୍ତମାନ ସମୟରେ ପ୍ରତ୍ୟେକ ଜୋନ୍ରେ ପ୍ରତ୍ୟେକ ବର୍ଗରେ ମାଇକ ଆତ୍ମାମାନେ ନିଶ୍ଚିତ ବାହାରିଛନ୍ତି। ବାପଦାଦା ଏଭଳି କହୁନାହାନ୍ତି ଯେ ସେବାର ପ୍ରତ୍ୟକ୍ଷ ଫଳ ମିଳୁନାହିଁ, ନିଶ୍ଚିତ ମିଳୁଛି, କିନ୍ତୁ ଏବେ ସମୟ କମ୍ ଅଛି, ତେଣୁ ସେବା ପାଇଁ ମହତ୍ତ୍ୱପୂର୍ଣ୍ଣ ଆତ୍ମାମାନଙ୍କୁ ଏବେ ନିମିତ୍ତ କରିବାକୁ ପଡ଼ିବ ଯେଉଁମାନଙ୍କର କଥାର ଗୁରୁତ୍ୱ ଥିବ। ଉଚ୍ଚ ପଦବୀ ହୁଏତ ନଥାଉ, କିନ୍ତୁ ସେମାନଙ୍କର ବାସ୍ତବିକ ଜୀବନ ଏବଂ ବାସ୍ତବିକ ଅନୁଭବର ଅଥରିଟି ଥିବ ସେମାନଙ୍କର ବାଣୀରେ ଅନୁଭବର ଅଥରିଟି ଅର୍ଥାତ୍ ଅଧିକାରୀ ପଣିଆ ଥିବ। ବୁଝିପାରିଲ ତ କେଉଁଭଳି ମାଇକ ଦରକାର? ୱାରିସ ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାମାନଙ୍କର ଲକ୍ଷଣ ତ ତୁମେମାନେ ଜାଣିଛ ନା? ଯେଉଁମାନଙ୍କର ପ୍ରତିଟି ନିଶ୍ୱାସରେ, ପ୍ରତିଟି ପାଦରେ ବାବା ଏବଂ ସେବାର କର୍ତ୍ତବ୍ୟ ସହିତ ମନ, ବଚନ, କର୍ମ ଏବଂ ଶରୀର, ମନ, ଧନ ସବୁଥିରେ ବାବା ଏବଂ ଯଜ୍ଞ ସମାହିତ ହୋଇଥିବ, ବେହେଦର ସେବା ସମାହିତ ହୋଇଥିବ, ସକାଶ ଦେବାର ସାମର୍ଥ୍ୟ ମଧ୍ୟ ଥିବ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡ ଭିତରେ, ଗୋଟିଏ ସେକେଣ୍ଡ ତ ହୋଇଗଲାଣି, ପୁଣି ବି ଗୋଟିଏ ସେକେଣ୍ଡ ଭିତରେ ସାରା ସଭାରେ ଯିଏ ଯେଉଁଠି ବି ଅଛ ସେଇଠାରେ ନିଜର ମନକୁ ଗୋଟିଏ ହିଁ ସଂକଳ୍ପରେ ସ୍ଥିତ କରିଦିଅ। ବାବା ଏବଂ ମୁଁ ପରମଧାମରେ ଅନାଦି ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଅଠୁ ପରମଧାମରେ ବାବାଙ୍କ ପାଖରେ ବସିଯାଅ। ଏବେ ଡ୍ରିଲ୍ କରିବା। ଆଚ୍ଛା, ଏବେ ସାକାରକୁ ଆସିଯାଅ। ଏବେ ବର୍ତ୍ତମାନର ସମୟ ହିସାବରେ ମନ ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ କର। ଯେଉଁ କାର୍ଯ୍ୟ କରୁଛ ସେହି କାର୍ଯ୍ୟରେ ହିଁ ମନ ବୁଦ୍ଧିକୁ ଏକାଗ୍ର କର। ନିୟନ୍ତ୍ରଣ କରିବା ଶକ୍ତିକୁ ଅଧିକ ବଢ଼ାଅ। ମନ ବୁଦ୍ଧି ସଂସ୍କାର ତିନୋଟି ଉପରେ କଣ୍ଟ୍ରୋଲିଂ ପାୱାର ରହୁ। ଏହି ଅଭ୍ୟାସ ଆଗାମୀ ସମୟରେ ବହୁତ ସହଯୋଗ ଦେବ। ବାତାବରଣ ହିସାବରେ ଗୋଟିଏ ସେକେଣ୍ଡ ଭିତରେ କଣ୍ଟ୍ରୋଲ କରିବାକୁ ପଡ଼ିବ। ଯାହା ଚାହୁଁଥିବ ତାହା ହିଁ ହେବା ଦରକାର। ତେଣୁ ଏହି ଅଭ୍ୟାସ ବହୁତ ଆବଶ୍ୟକ ଅଟେ। ଏହାକୁ ହାଲୁକା କରିବାର ନାହିଁ, କାହିଁକି ନା ସମୟ ଅନୁସାରେ ଏହି ଅଭ୍ୟାସ ହିଁ ତୁମର ଅନ୍ତିମ ସ୍ଥିତିକୁ ସୁଖମୟ କରିବ। ଆଚ୍ଛା, ଚାରିଆଡ଼ର ଡବଲ ସିଂହାସନ ଅଧିକାରୀ, ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ, ଏହା ସହିତ ବିଶ୍ୱର ରାଜ୍ୟ ସିଂହାସନର ଅଧିକାରୀ, ସର୍ବଦା ନିଜର ଅନାଦି ସ୍ୱରୂପ, ଆଦି ସ୍ୱରୂପ, ମଧ୍ୟ ସ୍ୱରୂପ ଏବଂ ଅନ୍ତିମ ସ୍ୱରୂପରେ ଯେବେ ଇଚ୍ଛା ସେବେ ସ୍ଥିତ ରହୁଥିବା, ସର୍ବଦା ସର୍ବସମ୍ପତ୍ତିକୁ ନିଜର କାର୍ଯ୍ୟରେ ଲଗାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ସମ୍ପତ୍ତିରେ ସମ୍ପନ୍ନ କରୁଥିବା, ସର୍ବ ଆତ୍ମାଙ୍କୁ ବାବାଙ୍କଠାରୁ ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଉଥିବା, ପରମାତ୍ମା ସ୍ନେହର ପାତ୍ର ଆତ୍ମାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆନ୍ତରିକ ଆଶୀର୍ବାଦ ଏବଂ ନମସ୍ତେ। ବାପ ଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା। ବାବାଙ୍କର ବରଦାନ ସାଥୀ ଏବଂ ସାକ୍ଷୀ ପଣିଆର ଅନୁଭବ ଦ୍ୱାରା ସଦା ସଫଳତା ମୂରତ ଭବ। ସାଥୀ ଏବଂ ସାକ୍ଷୀ ପଣିଆର ଅନୁଭବ ଦ୍ୱାରା ସଦା ସଫଳତା ମୂରତ ଭବ। ଯେଉଁ ପିଲାମାନେ ସର୍ବଦା ବାବାଙ୍କ ସାଥିରେ ରହିଥାନ୍ତି ସେମାନେ ସ୍ୱତଃ ହିଁ ସାକ୍ଷୀ ହୋଇଯାଆନ୍ତି, କାହିଁକି ନା ବାବା ନିଜେ ସର୍ବଦା ସାକ୍ଷୀ ହୋଇ ପାଠ କରିଥାନ୍ତି। ତେଣୁ ତାଙ୍କ ସାଥିରେ ରହୁଥିବା ଆତ୍ମାମାନେ ମଧ୍ୟ ସାକ୍ଷୀ ହୋଇ ପାଠ କରିବେ ଏବଂ ଯେଉଁମାନଙ୍କର ସାଥୀ ସ୍ୱୟଂ ସର୍ବଶକ୍ତିମାନ ବାବା ଅଟନ୍ତି ସେମାନେ ସ୍ୱତଃ ହିଁ ସଫଳତା ମୂରତ ହୋଇଯାଆନ୍ତି। ଭକ୍ତି ମାର୍ଗରେ ତ ଭକ୍ତମାନେ ଡାକ ଛାଡୁଛନ୍ତି, କିଛି ସମୟ ପାଇଁ ସଙ୍ଗର ଅନୁଭବ କରାଓ, ଟିକିଏ ଝଲକ ଦେଖାଅ, କିନ୍ତୁ ତୁମେମାନେ ତ ସର୍ବସମ୍ବନ୍ଧରେ ସାଥୀ ହୋଇଯାଇଛ। ତେଣୁ ଏହି ଖୁସିରେ ଏବଂ ନିଶାରେ ରୁହ ଯେ ଯାହା ପାଇବାର ଥିଲା ତାହା ପାଇଗଲି। ଆଜିର ସ୍ଲୋଗାନ, ବ୍ୟର୍ଥ ସଂକଳ୍ପ ଚାଲିବାର ଲକ୍ଷଣ ହେଲା ମନ ଉଦାସ ହେବା ଏବଂ ଖୁସି ହଜିଯିବା। ବ୍ୟର୍ଥ ସଂକଳ୍ପ ଚାଲିବାର ଲକ୍ଷଣ ହେଲା ମନ ଉଦାସ ହେବା ଏବଂ ଖୁସି ଚାଲିଯିବା, ଖୁସି ହଜିଯିବା। ଅବ୍ୟକ୍ତ ଇସାରା ଏ ମାସର ଥିମ୍, ଏବେ ସମ୍ପନ୍ନ ଏବଂ କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଏବେ ସମ୍ପନ୍ନ ଏବଂ କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଆଜିର ପଏଣ୍ଟ, ଯଦି ବହୁତ କାଳ ପର୍ଯ୍ୟନ୍ତ ଅଚଳ, ଅଟଳ, ନିର୍ବିଘ୍ନ, ନିର୍ବନ୍ଧନ, ନିର୍ବିକଳ୍ପ, ନିର୍ବିକର୍ମ ଅର୍ଥାତ୍ ନିରାକାରୀ, ନିର୍ବିକାରୀ ଏବଂ ନିରହଙ୍କାରୀ ସ୍ଥିତିରେ ରହିବ, ଅଚଳ, ଅଟଳ, ନିର୍ବିଘ୍ନ, ନିର୍ବନ୍ଧନ, ନିର୍ବିକଳ୍ପ, ନିର୍ବିକର୍ମ ଅର୍ଥାତ୍ ନିରାକାରୀ, ନିର୍ବିକାରୀ ଏବଂ ନିରହଙ୍କାରୀ ସ୍ଥିତିରେ ରହିବ, ତେବେ ଯାଇ କର୍ମାତୀତ ହୋଇପାରିବ। ସେବାର ବିସ୍ତାରକୁ ଯେତେ ବି ବଢ଼ାଅ, କିନ୍ତୁ ବିସ୍ତାରକୁ ଯାଇ ସାର ସ୍ୱରୂପର ସ୍ଥିତିର ଅଭ୍ୟାସ କମ୍ ନ ହେଉ। ବିସ୍ତାର ଭିତରେ ସାରକୁ ଭୁଲି ଯାଅ ନାହିଁ, ବିସ୍ତାରରେ ସାରକୁ ଭୁଲି ଯାଅ ନାହିଁ, ବିସ୍ତାରରେ ସାରକୁ ଭୁଲି ଯାଅ ନାହିଁ। ଖାଅ, ପିଅ, ସେବା କର, କିନ୍ତୁ ନିଆରା ପଣିଆକୁ ଭୁଲ ନାହିଁ। ଖାଅ, ପିଅ, ସେବା କର, କିନ୍ତୁ ନିଆରା ବା ନିଆରା ପଣିଆକୁ ଭୁଲ ନାହିଁ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।